ମୋ ନାଁ ରେଖା ମାନେରା, ମୁଁ ଆଇଙ୍ଗିଣିଆରୁ କହୁଛି, ଭୋଇସାହିରୁ, ୱାର୍ଡ ନମ୍ବର 39ରୁ କହୁଛି, 49 ବା। ଯଦି ପ୍ରତ୍ୟେକ ମାସରେ ପାଣିଟା ଟେଷ୍ଟ ହୁଅନ୍ତା ତାହେଲେ ଭଲ ହୁଅନ୍ତା ଆମ ପାନ ପାଇଁ। ଟ୍ୟୁବୱେଲ ପାଣି ଯୋଉ ଆମେ ବ୍ୟବହାର କରୁଛୁ ସେ କମ୍ରେ ବହୁତ ଭଲ ପାଣି ବାହାରୁନି। ତାକୁ ପରୀକ୍ଷା ଗଲେ ଜଣାପଡ଼ନ୍ତା ଆମେ ଭଲରେ ଖାଇପାରୁଛୁ ନା ପିଇପାରୁଛୁ ନା କଣ କରିପାରୁଛୁ, ଆମେ ଭଲ ରହୁଛୁ ନା ନାହିଁ ସେଟା ଆମେ ଜାଣିପାରନ୍ତୁ।